ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ମାଓ ପ୍ରଭାବିତ ଇଲାକାନ ଜୁଆନ ପିଢ଼ିମାନଙ୍କର ଭିତରେ ଥିବାର ଖେଲୁଆଡ଼ ମନୋଭାବକେ ବଢ଼ାବାର ଲାଗି ରାଜ୍ୟ ସରକାରଙ୍କ ତରଫୁ ଗ୍ରାମୋଦୟ ଅଭିଯାନ ମୁଲେଇଛେ। ଏହି ଅଭିଯାନ ଜରିଏ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆର ରାୟଗଡ଼ା ଜିଲ୍ଲାର 485 ଗାଁକେ ଖେଲ ସାମଗ୍ରୀ ଯୋଗାଇ ଦିଆଯିବା। ଏଥିଲାଗି 2,42,50,000 ମଞ୍ଜୁର କରାଯାଇଛି। ଫି ଗାଁକେ 50,000 ଖେଲ କିଟ୍ ଯୋଗାଇ ଦିଆଯିବା। ଏହି କିଟ୍ ମାନକେ କ୍ରିକେଟ, ଫୁଟବଲ, ଭଲିବଲ, ବ୍ୟାଡମିଣ୍ଟନ ସହିତ ଚେସ୍ ଆର୍ କ୍ୟାରମ୍ ବାଗିର ଇନ୍ଡୋର ଖେଲର ସାମାନ ରହିବା। ରାଜ୍ୟ ହାଇକୋର୍ଟ ସହିତ 13 ଜିଲ୍ଲା ଅଦାଲତ ଆର୍ ତାଲୁକସ୍ତରୀୟ ଅଦାଲତ ନ ଗଲାକାଲ ବଛରର ପହଲା ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ସାରା ରାଜ୍ୟର ଭିନ୍ ଭିନ୍ ଅଦାଲତ ନ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତଟି 3,11,690 ମାମଲାର ସମାଧାନ କରାଯାଇଛି। ଭିନ୍ ଭିନ୍ ପକ୍ଷଙ୍କୁ 166,23,13,925 ଦେବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଏହି ବଛର ଶାନ୍ତି ଶୃଙ୍ଖଳାର ସହିତ କରବାର ଲାଗି ବରିଷ୍ଠ ପୁଲିସ ଅଧିକାରୀ ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିଲାଗି ପୁଲିସ ମୁଖ୍ୟାଳୟ ତରଫ ସୂଚନା ମିଳିଛି। ରଥଯାତ୍ରା ବେଲ୍କେ ଆଇନ ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ, ମନ୍ଦିର ଭିତରର ଆର୍ ବାହାରର ବ୍ୟବସ୍ଥାର ତଦାରଖ କରବେ ବୋଲି ଜଣାପଡ଼ିଛି। ରାଜ୍ୟ ସାଇବର ସଚେତନତାକେ ନେଇକରି ଆଇବା ଦିନେ ସବୁ ଜିଲ୍ଲାନ କାର୍ଯ୍ୟକ୍ରମମାନ ହେବା ବୋଲି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍। ଶ୍ରୀ ଖୁରାନିଆ କହିଛନ୍, ଅପରେସନ୍ ସାଇବର କବଚ ଜରିଏ ଏହା ଦେତକ 37,094 ବେନାମୀ ଏକାଉଣ୍ଟ ଯାଞ୍ଚ କରାଯିବାର ସହିତ 365 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଇତାର ସହିତ 7,276 ସନ୍ଦିଗ୍ଧ ଏକାଉଣ୍ଟ ଧରି ଆଉ ସହାୟକକୁ ନୋଟିସ୍ ଜାରି କରାଯାଇଛି। ଜାଲ୍ ଏକାଉଣ୍ଟ ଜରିଏ ଠକେଇ କଲେ ବିଭାଗ ତରଫୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଶ୍ରୀ ଖୁରାନିଆ କହିଛନ୍। ଓଡ଼ିଶା ପୁଲିସ ଆର୍ ୟୁନିସେଫ୍ର ମିଳିତ ସହଯୋଗଥି ଭୁବନେଶ୍ୱର ପୁଲିସ ଭବନ ଜୁଭେଣ୍ଟିକା ଡିଜିଟାଲ ଅଧିକାର ଆର୍ ଶିଶୁମାନଙ୍କର ସୁରକ୍ଷା ଶୀର୍ଷକଥି ଆଲୋଚନାଚକ୍ର ହୋଇଯାଇଛି। ଡିଜିଟାଲ ଦୁନିଆଥି ଛୁଆମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଆର୍ ସୁରକ୍ଷା ବିଷୟଥି ପ୍ରଶାସକ, ପୁଲିସ ଅଧିକାରୀ, ଶିକ୍ଷାବିତ୍, ଅଭିଭାବକ ଆର୍ ଶିଶୁ ଅଧିକାର ବିଶେଷଜ୍ଞମାନେ ଆଲୋଚନା କରିଥିଲେ। ସାଇବର ସୁରକ୍ଷା ସଚେତନତା ଲାଗି ରାଜ୍ୟ 20 ନୂଆ ସାଇବର ପୁଲିସ ଷ୍ଟେସନ ସ୍ଥାପନା କରାଯାଇଛି ଆର୍ 71 ପୁଲିସ ଷ୍ଟେସନର ଶିଶୁ ଅନୁକୂଳ ଜାଗାର ବିକାଶ କରାଯାଇଛି ବୋଲି ଅବସରରେ ପୁଲିସ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ 9 ଶ୍ରେଣୀଥି ନାଁ ଲେଖା ଲାଗି ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆଇବା 25 ଦିନ ହେବା। ପ୍ରବେଶିକା ପରୀକ୍ଷା ଲାଗି ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ଆଇବା ସୋମବାର ଦିନଠାନୁ ବୋର୍ଡ ୱେବ୍ସାଇଟ୍ଥି ପାଇପାରିବେ। ଏ ବାବଦେ ବୋର୍ଡ ତରଫୁ ସୂଚନା ଦିଆଯାଇଛି। ଚଲତି ଶିକ୍ଷା ବଛରଟି ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋ ପାଠ୍ୟକ୍ରମଥି ନାଁ ଲେଖାବାର ସମୟ ଆଇସିଏସ୍ ହେଉଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଭିନ୍ ଭିନ୍ ପାଠ୍ୟକ୍ରମଥି ନାଁ ଲେଖାବାର ଲାଗି ଇଗ୍ନୋର ୱେବ୍ସାଇଟ୍ www.igno.ac.in ଥି ଇ ବାବଦେ ଅଏତକା ସୂଚନା ପାଇପାରିବେ। ଖାଉଟି ଅଧିକାର ଆର୍ ଆବଶ୍ୟକତା ବାବଦେ ଲୋକ ସଚେତନ କରବାର ଲାଗି ଆଜି ବିଶ୍ୱ ଖାଉଟି ଅଧିକାର ଦିବସ ପାଳନ କରାଯାଉଛି। ଆମେ ଘିନୁଥିବାର ଜିନିଷ ଆଉ ସେବାର ଗୁଣବତ୍ତା, ଶୁଦ୍ଧତା, ଦାମ ଆର୍ ମାନଦଣ୍ଡ ବାବଦେ ତଥ୍ୟ ହାସଲ କରବାର ସମକିରିର ଅଧିକାର ଆଏ। ବଜାରନ ଅସାଧୁ ବ୍ୟକ୍ତିଙ୍କ ଠକେଇନୁ ରକ୍ଷା ପାଇବାର ସହିତ ନିଜର ସୁରକ୍ଷା ଅଧିକାର ଦାବି କରବାର ଲାଗି ଦିବସ ପାଳନ ଜରିଆଥି ଲୋକମାନଙ୍କୁ ସଚେତନ କରାଯାଉଛି। ଖାଉଟିମାନଙ୍କର ସୁରକ୍ଷା ଲାଗି ଜିଲ୍ଲାସ୍ତରୀୟ କାମ କରୁଥିବା ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ରମାନଙ୍କୁ ଅଏତକା ଲୋକ ଅଭିମୁଖୀ କରବାର ଲାଗି ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ଆନ୍ ବୋଲି ଏହି ଦିବସ ଅବସରରେ ଖାଦ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଉପଭୋକ୍ତା ସୁରକ୍ଷା ଜାଗରଣଥି ସାମିଲ ହୋଇକରି ଇତାକେ ଅଏତକା ସକ୍ରିୟ କରବାର ଲାଗି ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍। ନୂଆପଡ଼ା ଜିଲ୍ଲାନ ଭୋଟର ତାଲିକା ସଂଶୋଧନ ଆର୍ ଏସ୍ଆଇଆର୍ ସର୍ଭେ କାମ ଜାରି ରହିଥିବା ବେଳେ ବିଏଲ୍ଓ କାମ ବାବଦେ ବିଭାଗୀୟ ଅଧିକାରୀମାନେ ଘର ଘର ବୁଲିକରି ତଦାରଖ କରିଛନ୍। ଗଲାକାଲି ଖଳିଆଳର 7 ୱାର୍ଡନ ଏସ୍ଆଇଆର୍ ସର୍ଭେ କାମକେ ବ୍ୟାପକ କରବା ଲାଗି ଗୋଟିଏ ବୈଠକ ହୋଇଯାଇଛି। ହାଇଦ୍ରାବାଦଠାରେ ଚାଲିଥିବା ଏଫ୍ଆଇଏଚ୍ ହକି ବିଶ୍ୱକପ୍ କ୍ୱାଲିଫାୟର୍ସ 2026ର ଫାଇନାଲ୍ଥି ଗଲାକାଲି ଇଂଲଣ୍ଡ ଦଲ ଜିତିଛି। ଫାଇନାଲ୍ ମୁକାବିଲାଥି ଇଂଲଣ୍ଡ ଦଲ ଭାରତୀୟ ମହିଳା ହକି ଦଲକେ 2-0 ଗୋଲ୍ଥି ହରାଇଥିଲା। ରାଜ୍ୟର ସମୁଦ୍ର ଖଣି ଆର୍ ପଶ୍ଚିମ ଭାଗେ ଦିନର ତାପମାତ୍ରା ଅଏତକା ବଢ଼ବାର୍ଥି ଲାଗିଛେ। ଝାରସୁଗୁଡ଼ା ଆର୍ ସମ୍ବଲପୁର ଜିଲ୍ଲାନ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ଟିଟିଲାଗଡ଼ ଜିଲ୍ଲାନ ଗଲାକାଲି ଦିନର ସବୁନୁ ଜହ ତାପମାତ୍ରା 40 ପାର କରିଛି। ସେଆଡ଼େ କାଲ ବୈଶାଖୀର ପ୍ରଭାବଥି ମୟୂରଭଞ୍ଜ ଆର୍ କେନ୍ଦୁଝର ଜିଲ୍ଲାନ ଆଜି ଧୁକାଗଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।